From the team movie Namita Agarwal hai bhi Trupti Mai ko.
Oh, नहीले तू जा 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 नहीले तू जा 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 ला 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 ला
तृप्ति भाई तुमर जो संगीनी मैंने जो डांस कले आमर ऋतिका हो कृष्ण हो कि सेपटे प्रतीक्षा हो सब बढ़िया डांस कले बट जो टू ब्यूटीफुल काउज डांस करते टू साइड रे एपटे गोटे ब्यूटीफुल काउ होची आमर मिस पूनम एंड सेपटे ब्यूटीफुल काउ मिस पद्मजा दीजन जगह ब्लैक ब्लैक पिंधि पूरा काउर भाई दौले पूरा गीत भितर बाय द वे काउ वाला परफॉर्मेंस मैंने हम तृप्ति माइंकर एत सुंदर परफॉर्मेंस एक्चुअली तुम बहुत लकी तुम गोटे एमती गीत चूज कर तुम भाग्य गोटे एमती गीत पड़ी जोटा कि गोटे एवरग्रीन गीत आज भी शुणिले नुआ लगे से जजेस मान को ये परफॉर्मेंस टी केमती लगी
तृप्ति माई गोटे सुपर डुपर हिट ट्रैक चूज कर तुम्हें पूरा फ्रेश हो गला आम सब मेमोरीज आउ से जो मीठा मीठा कथा से जो लाज करवा से जो कौन चाउल क्या फोपड़ कला का का कौन कहीदे प्रेरणा तुम सांग मानू कहीदे मुझे
कहनी
पूरा मान को हम जहा हूँ तुम सांग मैंने सुंदर जॉइन कले गोटे फुल पैकेज थी परफॉर्मेंस बढ़िया लगे
थैंक यू मैम
ତୃପ୍ତିମୟୀ
ଆଜ୍ଞା
ମତେ ଲାଗିଲା ଆଜି ତମେ ଇମ୍ପ୍ରୁଭ୍ କରିଛ କିଛି ମାତ୍ରାରେ ଗୋଟେ ଭଲ ଲାଗିଲା ମୋତେ ତମ ପାଇଁ ନିହାତି କହିବି ଆକାଶରୁ ଯେତେବେଳେ ତାରାଟିଏ ଖସୁଥିବ ତମ ଗୀତ ଶୁଣିବା ପାଇଁ ଏ ବୈଦ ଭାଇ ଦୁଆ ମାଗିବ ମୁଁ ଜାଣିଛି ତମେ କ'ଣ ଗାଇଛ କ'ଣ ଗାଇପାରିବ ତ ଏତିକି କହିବି ତମକୁ ପାଇବା ପାଇଁ କେଉଁ ପୁଅ ନା କାହିଁକି ନା କାହିଁକି କେବେ ନା କେବେ ଶହେ ଜନ୍ମ ତପସ୍ୟା କରିବ ତପସ୍ୟା କରିବ ତପସ୍ୟା
ବହୁତ ସୁନ୍ଦର ଲାଗିଲା ତମ ଗୀତ ଏଇଟା ଗୋଟେ ବହୁତ 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 ସୁପର ଡୁପର ହିଟ୍ ଗୀତ ଆଣ୍ଡ ଏ ଗୀତଟି ସମସ୍ତଙ୍କ ମୁହଁରେ ଅଛି ସେଇ ଗୀତଟି ତମେ ଚୁଜ୍ କରିଲ ଏଇଟା ଗୋଟେ ବହୁତ ବଡ଼ କଥା ଆଣ୍ଡ ଏଇଭଳିଆ ଗୀତ ଗାଇବାଟା ବି ଚୁଜ୍ କରିବାଟା ବି ଗୋଟେ ୟୁ ନୋ ଚ୍ୟାଲେଞ୍ଜ ଗୋଟେ କାରଣ ସମସ୍ତେ ଜାଣିଛନ୍ତି ନା ଗୀତଟି ଯାହା ବି କେଉଁଠି ବି ଯଦି ଟିକେ ବି ଭୁଲ ଚୁକ୍ ହେଲା ସାଙ୍ଗେ ସାଙ୍ଗେ ଧରିନେବେ ଷ୍ଟିଲ୍ ଓଭରଅଲ୍ ମୋତେ ଗୀତଟି ଭଲ ଲାଗିଲା ଗୋଟେ ଗୋଟେ ଜାଗାରେ ଖାଲି ଟିକେ ଏପଟ ସେପଟ ଲାଗୁଥିଲା ୱିଚ୍ ଇଜ୍ ମ୍ୟାନେଜେବୁଲ୍ ଓକେ ଆଗକୁ ଯାଇକି ନିହାତି ବହୁତ 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 ପ୍ରାକ୍ଟିସ୍ କରିବ ବୋଲି ଆଶା ବହୁତ ସୁନ୍ଦର ଗଳାଟିଏ ପାଇଛ ଗଳାକୁ ଯେତେ ଚାହିଁବ ସେତେ ମାଜ କି ତମରି ହାତରେ ଅଛି ଆଗକୁ ବହୁତ ଭଲ ଗାଇବ ବୋଲି ଆଶା ଥ୍ୟାଙ୍କ ୟୁ ଗଡ୍ ବ୍ଲେସ୍ ୟୁ
ଥ୍ୟାଙ୍କ ୟୁ
ଧନ୍ୟବାଦ ଜଜେସ୍
ସବୁଠୁ ବଡ଼ ତମ କଥା ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ବୈଦ୍ୟନାଥ ଦାସ ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେବା ଦରକାର ନାହିଁ ଏବେ କବିତା ଲେଖନ୍ତୁ
ନା ନା ସେ କଥା ନୁହଁ
ହଁ ନିଶ୍ଚିତ ଭାବରେ ଯେ ମୁଁ ଦେଖୁଛି ଦୀର୍ଘ ସମୟ ଧରି ବିଚାରକ ଭାବରେ ତମେ ଯେଉଁ ଭାବରେ ଯେଉଁ ଶୈଳୀରେ ପିଲାମାନଙ୍କୁ ଉତ୍ସାହିତ କରୁଛ କବିତା ମାଧ୍ୟମରେ କଥା ମାଧ୍ୟମରେ ଏହା ନିଶ୍ଚିତ ଭାବରେ ପିଲାଙ୍କ ଉପରେ ପ୍ରଭାବ ପଡ଼ିବ ଏବଂ ବିଶେଷ କରି ତୁମର ଗାୟକୀ ଶୈଳୀକୁ ମୁଁ ଧନ୍ୟବାଦ ଦେଉଛି ଆଗାମୀ ଓଡ଼ିଶାର ସଙ୍ଗୀତ ଜଗତ ତୁମକୁ ଅପେକ୍ଷା କରିବ ଏବଂ ସ୍ୱରର ମହାସଂଗ୍ରାମର ଏ ମଞ୍ଚରୁ ମୁଁ ଏ ଆଶୀର୍ବାଦ ଦେଉଛି ମହାପ୍ରଭୁ ଜଗନ୍ନାଥ କରନ୍ତୁ ତମ ଚଲାପଥକୁ ସୀମିତ ହଉ
ଅପେକ୍ଷା କରିବା ତେଣୁ ଏପଟ ଟିମ୍ ର ପରଫର୍ମାନ୍ସ ଦେଖିବା ତାପରେ ଦେଖିବା କ'ଣ ହଉଛି ଥ୍ୟାଙ୍କ ୟୁ ସୋ ମଚ୍